ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦେଶରେ ସଂଗ୍ରହାଳୟ ବିକାଶ ଲକ୍ଷ୍ୟ ନେଇ ରାଜ୍ୟସ୍ତରୀୟ କମିଟି ଗଠନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ. ଅପରେସନ୍ ସିନ୍ଧୁ ଅଧୀନରେ ଗତ ସନ୍ଧ୍ୟାରେ ଇରାନ୍ର ମସଦାହରୁ 290 ଭାରତୀୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ. ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ବେଜିଂଠାରେ ଚୀନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସାକ୍ଷାତ ଆଲୋଚନା. ଇରାନ୍ ଏବଂ ଇସ୍ରାଏଲ୍ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି. ଏବଂ ହେଡିଂଲେ ଟେଷ୍ଟରେ ବିଜୟ ହାସଲ ପାଇଁ ଇଂଲଣ୍ଡ ସମ୍ମୁଖରେ 371 ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସଂଗ୍ରହାଳୟଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଲୋକଙ୍କୁ ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିବାରେ ସହାୟକ ହୋଇଥାଏ. ନୂଆଦିଲ୍ଲୀ ତିନିମୂର୍ତ୍ତି ଭବନରେ ଗତକାଲି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର ପରିଷଦର 47ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି ଏହା କହିଛନ୍ତି, ସଂଗ୍ରହାଳୟ ପ୍ରତି ଜନ ଆଗ୍ରହ ସୃଷ୍ଟି କରିବା ଏବଂ ସଂଗ୍ରହାଳୟ ପ୍ରତିଷ୍ଠା ବୃଦ୍ଧି ନେଇ ନିରନ୍ତର ପ୍ରୟାସର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ତଥ୍ୟ ସୁରକ୍ଷିତ ରଖିବା ଦ୍ୱାରା ଆଗାମୀ ପିଢ଼ି ବିଶେଷକରି ଗବେଷକମାନେ ଉପକୃତ ହୋଇପାରିବେ। ଦେଶର ସମସ୍ତ ସଂଗ୍ରହାଳୟର ଏକ ବ୍ୟାପକ ଜାତୀୟ ଡାଟାବେସ୍ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ସଂଗ୍ରହାଳୟ ବିକାଶର ନୂତନ ଚିନ୍ତାଧାରା ଏବଂ ଦୃଷ୍ଟିକୋଣକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ରାଜ୍ୟରେ 35 ବର୍ଷରୁ କମ୍ ବୟସର 5 ଜଣ ବ୍ୟକ୍ତିଙ୍କୁ ନେଇ ଏକ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ସଂଗ୍ରହାଳୟକୁ 2022 ମସିହାରେ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ତଥା ଗଣତାନ୍ତ୍ରିକ ସମାଜରେ ପ୍ରତ୍ୟେକ ବର୍ଗ ଏବଂ ସ୍ତରର ନେତା ରାଷ୍ଟ୍ର ନିର୍ମାଣରେ ଦେଇଥିବା ଯୋଗଦାନର ସ୍ମାରକୀ ଏହି ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି। ବୈଠକରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ରାଜନାଥ ସିଂ, ନିର୍ମଳା ସୀତାରମଣ, ଅଶ୍ୱିନୀ ବୈଷ୍ଣବ, ଗଜେନ୍ଦ୍ର ସିଂ ଶେଖାବତ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅପରେସନ୍ ସିନ୍ଧୁ ଅଧୀନରେ ଗତ ସନ୍ଧ୍ୟାରେ ଇରାନ୍ର ମସଦାହରୁ ଏକ ସ୍ୱତନ୍ତ୍ର ବିମାନରେ 290 ଜଣ ଭାରତୀୟ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିରେ ଜଣେ ଶ୍ରୀଲଙ୍କା ନାଗରିକ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ 2003 ଜଣ ଭାରତୀୟଙ୍କୁ ଇରାନ୍ରୁ ସୁରକ୍ଷିତ ସ୍ୱଦେଶ ଫେରାଇ ଅଣାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଅପରେସନ୍ ସିନ୍ଧୁ ଅଧୀନରେ ଜୋର୍ଡାନ୍ର ଅମାନ୍ରୁ 161 ଜଣ ଭାରତୀୟଙ୍କ ପ୍ରଥମ ଦଳ ଆଜି ଦିଲ୍ଲୀରେ ଆସି ପହଞ୍ଚିବ। ସେମାନଙ୍କୁ ଇସ୍ରାଏଲ୍ର ସଡ଼କ ପଥରେ ଅମ୍ମାନ୍କୁ ସ୍ଥାନାନ୍ତର କରାଯାଇଥିଲା। ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ସଂଘର୍ଷ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଅପରେସନ୍ ସିନ୍ଧୁ ଅଧୀନରେ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବାର ପ୍ରୟାସ ଜାରି ରହିଛି। ଏକୀକୃତ ପେନ୍ସନ୍ ଯୋଜନାରେ ସାମିଲ ହେବା ପାଇଁ ସମୟ ଅବଧିକୁ ଆସନ୍ତା 30 ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ଏବଂ ପରଲୋକଗତ ଅବସରପ୍ରାପ୍ତ କର୍ମଚାରୀଙ୍କ ବିବାହିତ ପତି କିମ୍ବା ପତ୍ନୀ ଏହି ସମୟ ମଧ୍ୟରେ ଆବେଦନ କରିପାରିବେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନ୍ସନ୍ ଯୋଜନା ସଂକ୍ରାନ୍ତ ଅଧିସୂଚନା ଗତ ଜାନୁଆରୀ ମାସରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିଲା। ନିୟମ ଅନୁଯାୟୀ ଯୋଗ୍ୟ ସରକାରୀ କର୍ମଚାରୀ ଜାତୀୟ ପେନ୍ସନ୍ ବ୍ୟବସ୍ଥାରୁ ଏକୀକୃତ ପେନ୍ସନ୍ ବ୍ୟବସ୍ଥାକୁ ସ୍ଥାନାନ୍ତର ହେବା ପାଇଁ ବିକଳ୍ପ ବ୍ୟବହାର ନିମନ୍ତେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଥିଲା। କେନ୍ଦ୍ରୀୟ ଜୋନାଲ ପରିଷଦର 25ତମ ବୈଠକ ଆଜି ଉତ୍ତରପ୍ରଦେଶର ବାରାଣସୀଠାରେ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସଦସ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର 2 ଜଣ ଲେଖାଏଁ ବରିଷ୍ଠ ମନ୍ତ୍ରୀ ଯୋଗଦେବେ। କେନ୍ଦ୍ରୀୟ ଜୋନାଲ ପରିଷଦରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ରାଜ୍ୟ ରହିଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ବୁଝାମଣା ଏବଂ ସହଯୋଗକୁ ସୁଦୃଢ଼ କରିବାରେ ଜୋନାଲ ପରିଷଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ମହିଳା ଏବଂ ଶିଶୁଙ୍କ ବିରୋଧରେ ଯୌନ ଅପରାଧ ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ଏବଂ ସମାଧାନ ପାଇଁ ଫାଷ୍ଟ୍ରାକ୍ ସ୍ୱତନ୍ତ୍ର ଅଦାଲତଗୁଡ଼ିକର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ସବୁ ରାଜ୍ୟ, କେନ୍ଦ୍ରୀୟ ମନ୍ତ୍ରଣାଳୟ ତଥା ବିଭାଗ ସହଯୋଗରେ ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ ଜୋନାଲ ପରିଷଦ ଏବଂ ସେଗୁଡ଼ିକର ସ୍ଥାୟୀ କମିଟିର ମୋଟ 61 ବୈଠକ ଅନୁଷ୍ଠିତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ବେଜିଂଠାରେ ଚୀନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ୍ ଇଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ତଥା ସମସ୍ତ ପ୍ରକାର ଆତଙ୍କବାଦର ମୁକାବିଲା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ବିସ୍ତୃତ ଆଲୋଚନା ହୋଇଛି। ଉଭୟ ଦେଶ ମଧ୍ୟରେ ସାମଗ୍ରିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ନେଇ ଗୁରୁତ୍ୱ ଆରୋପ କରାଯାଇଛି। ଶ୍ରୀ ଡୋଭାଲ କହିଛନ୍ତି ଉଭୟ ଦେଶ ମଧ୍ୟରେ 24ତମ ପର୍ଯ୍ୟାୟ ସ୍ୱତନ୍ତ୍ର ପ୍ରତିନିଧି ଆଲୋଚନା ପାଇଁ ପାରସ୍କରିକ ସହମତିରେ ତାରିଖ ନିର୍ଣ୍ଣୟ କରିବାକୁ ଶ୍ରୀ ଇଙ୍କ ସହ ଆଲୋଚନା ହୋଇଛି। ଏସୀୟ ସୁରକ୍ଷା ପରିଷଦ ସଚିବଙ୍କ 20ତମ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଡୋଭାଲ ଏବେ ଚୀନ୍ ଗସ୍ତରେ ଯାଇଛନ୍ତି। କାତାରର ଅଲ୍ ଉଦେଦ ଆମେରିକା ଘାଟି ଉପରେ ଇରାନ୍ର ଆକ୍ରମଣକୁ କାତାର ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏହାର ଜବାବରେ କାତାର ସିଧାସଳଖ ଆକ୍ରମଣ କରିବାର ଅଧିକାରକୁ ସଂରକ୍ଷିତ ରଖିଛି ବୋଲି ମନ୍ତ୍ରଣାଳୟ ଘୋଷଣା କରିଛି। ତେବେ ଏହି ଆକ୍ରମଣରେ କୌଣସି କ୍ଷତି କିମ୍ବା କେହି ମୃତାହତ ହେବାର ଖବର ହସ୍ତଗତ ହୋଇନାହିଁ। ମନ୍ତ୍ରଣାଳୟର ମୁଖପାତ୍ର ମାଜେଦ୍ ଅଲ୍ ଅନ୍ସାରୀ କହିଛନ୍ତି ଇରାନ୍ର ଏହି କ୍ଷେପଣାସ୍ତ୍ର ଆକ୍ରମଣ କାତାରର ସାର୍ବଭୌମତ୍ୱ ବାୟୁସେନା ଆନ୍ତର୍ଜାତିକ ଆଇନ ଓ ଜାତିସଂଘ ମାର୍ଗଦର୍ଶିକାର ଖୋଲା ଉଲ୍ଲଙ୍ଘନ। ଏହାକୁ ସେ ଦୃଢ଼ ନିନ୍ଦା କରିବା ସହ ସାମରିକ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ସୂଚନାଯୋଗ୍ୟ ଇରାକ ଏବଂ କାତାରରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ ଇରାନ୍ ପକ୍ଷରୁ 6 କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ତେବେ ଆମେରିକାର ପ୍ୟାଟ୍ରିଅଟ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଏହାକୁ ପ୍ରତିହତ କରିଥିବା ସୂଚନା ଦିଆଯାଇଛି। ହ୍ୱାଇଟ୍ ହାଉସ୍ କହିଛି ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଇରାନ ଏବଂ ଇସ୍ରାଏଲ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। କାତାରର ଆମେରିକୀୟ ବିମାନ ଘାଟି ଉପରେ ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣର କିଛି ସମୟ ପରେ ଗତ ରାତିରେ ଶ୍ରୀ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଏହି ଯୁଦ୍ଧବିରତି ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ପ୍ରଥମେ ଇରାନ୍ ଯୁଦ୍ଧବିରତି ଆରମ୍ଭ କରିବ ଏବଂ ପରବର୍ତ୍ତୀ 12 ଘଣ୍ଟାରେ ଇସ୍ରାଏଲ୍ ଏଥିପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ କାତାରର ଅନୁରୋଧ କ୍ରମେ ତେହେରାନ ଯୁଦ୍ଧବିରତି ପାଇଁ ରାଜି ହୋଇଛି। ଇସ୍ରାଏଲ୍ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଏଥିପାଇଁ ସମ୍ମତି ପ୍ରଦାନ କରିଛନ୍ତି। ତେବେ ଇରାନ୍ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ବନ୍ଦ ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। କାତାରର ଅଲ୍ ଉଦେଦ ଆମେରିକା ଘାଟି ଉପରେ ଇରାନ୍ର ଆକ୍ରମଣ ପରେ ବିଶ୍ୱସ୍ତରରେ ତୈଳ ମୂଲ୍ୟ ହ୍ରାସ ପାଇଛି। ଗତ 5 ବର୍ଷ ମଧ୍ୟରେ ଗୋଟିଏ ଦିନରେ ଏହା ସବୁଠାରୁ ଅଧିକ ହ୍ରାସ ବୋଲି ଆକଳନ କରାଯାଇଛି। ତୈଳ ମୂଲ୍ୟ 6%ରୁ ଅଧିକ ହ୍ରାସ ପାଇ ପ୍ରତି ବ୍ୟାରେଲ୍ ପିଛା 5 ଆମେରିକୀୟ ଡଲାର କମିଛି। ଇରାନ୍ର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ଆକ୍ରମଣ ଏବଂ ଇରାନ୍ର ପ୍ରତିଶୋଧମୂଳକ ଆକ୍ରମଣ ପରିପ୍ରେକ୍ଷୀରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସଂଘର୍ଷ ପରିପ୍ରେକ୍ଷୀରେ ଗତ ସପ୍ତାହର ଶେଷ ଆଡ଼କୁ ତୈଳ ବଜାର ବୃଦ୍ଧି ପାଇଥିଲା ଏବଂ ତୈଳ ବିକ୍ରି ଅଧିକ ତ୍ୱରାନ୍ୱିତ ହେବା ଆରମ୍ଭ କରିଥିଲା। ହେଡିଂଲେ ଟେଷ୍ଟର ଆଜି 5ମ ତଥା ଅନ୍ତିମ ଦିବସରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଜାରି ରଖିବ। ଗତକାଲିର ସ୍କୋର କୌଣସି ୱିକେଟ୍ ନ ହରାଇ 21 ରନ୍ରୁ ଇଂଲଣ୍ଡ ତା'ର ବ୍ୟାଟିଂ ଆରମ୍ଭ କରିବ। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଏହି ପ୍ରଥମ ଟେଷ୍ଟ ମ୍ୟାଚ୍କୁ ଜିତିବା ପାଇଁ ଭାରତ ଇଂଲଣ୍ଡ ସମ୍ମୁଖରେ 371 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ମ୍ୟାଚ୍କୁ ଜିତିବା ପାଇଁ ଆଜି ଶେଷ ଦିନରେ ଇଂଲଣ୍ଡ 350 ରନ୍ ଆବଶ୍ୟକ କରୁଥିବା ବେଳେ ଭାରତ 10 ୱିକେଟ୍ ହାସଲ କରିବାକୁ ଚେଷ୍ଟା କରିବ। ଭାରତ ତା'ର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ 364 ରନ୍ ସଂଗ୍ରହ କରିଛି। କେଏଲ୍ ରାହୁଲ ସର୍ବାଧିକ 137 ଏବଂ ରିଷଭ ପନ୍ଥ 118 ରନ୍ ସଂଗ୍ରହ କରିଥିଲେ। ଏହି ଶତକ ସହ ଗୋଟିଏ ଟେଷ୍ଟ ମ୍ୟାଚ୍ରେ 2ଟିଯାକ ଇନିଂସରେ ଶତକ ହାସଲ କରିବାରେ ରିଷଭ ପନ୍ଥ ଏସିଆର ପ୍ରଥମ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ପ୍ରଥମ ଇନିଂସରେ ସେ 134 ରନ୍ ସଂଗ୍ରହ କରିଥିଲେ। ସୂଚନାଯୋଗ୍ୟ ଭାରତ ପ୍ରଥମ ଇନିଂସରେ 471 ରନ୍ ଏବଂ ଦ୍ୱିତୀୟ ଇନିଂସରେ 364 ରନ୍ ସଂଗ୍ରହ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ 465 ରନ୍ ସଂଗ୍ରହ କରିଥିଲା। ଏଏଫ୍ସି ମହିଳା ଏସିଆନ୍ କପ୍ 2026 ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଗତକାଲି ବିଜୟ ହାସଲ କରିଛି। ଥାଇଲାଣ୍ଡଠାରେ ଖେଳାଯାଇଥିବା ଗ୍ରୁପ୍ ବି'ର ମ୍ୟାଚ୍ରେ ଭାରତ ମଙ୍ଗୋଲିଆକୁ ରେକର୍ଡ ସଂଖ୍ୟକ 13-0 ଗୋଲ୍ରେ ପରାସ୍ତ କରିଛି। ଭାରତୀୟ ମହିଳା ଫୁଟବଲ ଦଳର ପ୍ରତିପକ୍ଷ ବିରୁଦ୍ଧରେ ଏହା ସବୁଠାରୁ ବଡ଼ ବିଜୟ। ଆସନ୍ତା ରବିବାର ଦିନ ପରବର୍ତ୍ତୀ ମ୍ୟାଚ୍ରେ ଭାରତ ଟିମୋର୍ ଲିସ୍ତେକୁ ଭେଟିବ। ଦେଶରେ ସଂଗ୍ରହାଳୟ ବିକାଶ ଲକ୍ଷ୍ୟ ନେଇ ରାଜ୍ୟସ୍ତରୀୟ କମିଟି ଗଠନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଅପରେସନ୍ ସିନ୍ଧୁ ଅଧୀନରେ ଗତ ସନ୍ଧ୍ୟାରେ ଇରାନ୍ର ମସ୍ଦାହରୁ 290 ଭାରତୀୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ବେଜିଂଠାରେ ଚୀନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସାକ୍ଷାତ ଆଲୋଚନା। ଇରାନ୍ ଏବଂ ଇସ୍ରାଏଲ୍ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଏବଂ ହେଡିଙ୍ଗଲେ ଟେଷ୍ଟରେ ବିଜୟ ହାସଲ ପାଇଁ ଇଂଲଣ୍ଡ ସମ୍ମୁଖରେ 371 ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ସମ୍ବାଦ ଶେଷ ହେଲା।